ବୈ ତରଣୀ କୂଳରୁ ପାଣି ଭାର ନେଇ ଆଖଣ୍ଡଳ ମଣି ଯାଉଛି, ଆରଡ଼ି ଧାମକୁ ଯାଉଛି, ହେ ମୁଁ ଯାଉଛି, ଆରଡ଼ି ଧାମକୁ ଯାଉଛି, ଟିକେ କସ୍ତୁରୀ ଚନ୍ଦନ ଆଣିଛି, କେଶର ଦୁଇ କଳସୀରେ ଭରିଛି, ମହ ମହ ଭାର ବାସୁଛି, ଭାରି ବାସୁଛି, ମହ ମହ ଭାର ବାସୁଛି।
ପାଖ